ଯେଉଁ ବ୍ୟକ୍ତିଙ୍କୁ କଲ୍ କରିଛନ୍ତି ସେ ଏବେ ଅନ୍ୟ କଲ୍ରେ ବ୍ୟସ୍ତ ଅଛନ୍ତି। ଦୟାକରି ଅପେକ୍ଷା କର। ଆପଣଙ୍କ ଦ୍ୱାରା ଡାଏଲ୍ କରାଯାଇଥିବା ନମ୍ବରଟି ବର୍ତ୍ତମାନ ବ୍ୟସ୍ତ ଅଛି। ଦୟାକରି କିଛି ସମୟ ପରେ ଡାଏଲ୍ କରନ୍ତୁ। ଆପକେ ସାଥ ଡାଏଲ୍ ନମ୍ବର ଅଭି ବ୍ୟସ୍ତ ହେ। କୃପୟା କୁଛ ସମୟ ପଶ୍ଚାତ୍ ପ୍ରୟାସ କରି। ଦ ନମ୍ବର ୟୁ ହାଭ୍ ଡାଏଲ୍ଡ ଇଜ୍ କରେଣ୍ଟଲି ବିଜି। ପ୍ଲିଜ୍ ଟ୍ରାଏ ଲେଟର।